ବିଶିଷ୍ଟ ଗାଳ୍ପିକ ରବି ପଟ୍ଟନାୟକଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ ବେଲ ଅଶ୍ୱତ୍ଥ ଓ ବଟବୃକ୍ଷ। ବସ୍ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ସରକାରୀ ବସ୍ଟି କେତେବେଳେ ଛାଡ଼ିଦେଲାଣି। ସେଥିରେ ଯାଇଥିଲେ ସିଧାସଳଖ 9 ବେଳକୁ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ, କିନ୍ତୁ ଆଉ ତ ଉପାୟ ନାହିଁ। ପଛ ବସ୍ ଧରି ଫୁଲନଖରାରେ ଓହ୍ଲେଇ ପୁଣି ଆଉ ଥରେ କୁଜି ଘରୋଇ ବସ୍ରେ ବସି ଗାଁ ପାଖ ବସ୍ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ବେଳ 11 ହେଲାଣି। ଏକ ତ ବୈଶାଖ ମାସ, ପ୍ରବଳ ଖରା, ସକାଳ 8 ବେଳକୁ ବି ବାହାରକୁ ଗୋଡ଼ କାଢ଼ି ହୁଏ ନା। ଏବେ ଏଇ 11 ବେଳକୁ ଚାରିଆଡ଼େ ନିଆଁ ଜଳୁଛି, ଯେମିତି ଖରାକୁ ଚାହିଁ ହେଉନି, ଆଖି ବୁଜି ହୋଇ ଆସୁଛି ତା ତେଜରେ, ପବନଟା ବି ନିଆଁ ପରେ ତାତିଛି। ଏତେବେଳେ ଆଉ ଗାଁକୁ ଯିବେ କି ନ ଯିବେ, ଏମିତି ଦୋଦୋ ପାଞ୍ଚ ହୋଇ ବସ୍ରୁ ଓହ୍ଲେଇ ନଟବର ବାବୁ ବସ୍ଷ୍ଟାଣ୍ଡ ପାଖରେ ଥିବା ଚାକୁଣ୍ଡା ଗଛ ତଳରେ ପାନ ଜଳଖିଆ ଦୋକାନ କରିଥିବା ହରିଗୁଡ଼ିଆର ଚାରିଆ ଆଡ଼କୁ ମୁହେଇଲେ। ଝାଟିମାଟି କାନ୍ଥ ଉପରେ ତାଳବରଡ଼ାର ଛପର, ଦର ଆଉଜା ହୋଇ ରହିଛି ତାଳବରଡ଼ା ତାଟି, ଚାଳିଆ ଆଗରେ ଖୁଣ୍ଟ ଦୁଇଟା ପୋତି, ତା ଉପରେ ଖଣ୍ଡିଏ ଦରଚଞ୍ଛା ପଟା ପିଟା ଦୁଇଟା ବେଞ୍ଚ। ଖରା ତାତିରେ ସେଇଟା ଗରମ ହୋଇଯାଇଛି, ସେଥିରେ ଟିକେ ହାତ ମାରି ଦେଉଁ ଦେଉଁ ଚାଉଁକିନ ଲାଗିଲା ହାତକୁ। ନଟବର ବାବୁ ଦରଆଉଜା ତାଟି ଫାଙ୍କ ଦେଇ ଅନେଇଲେ ଭିତରକୁ, ଖଣ୍ଡିଏ ଦରଭଙ୍ଗା ନଡ଼ବଡ଼ ଟେବୁଲ, ତା ଚାରିପଟେ ସେମିତିକା 2-4 ଚେୟାର, କେଉଁଟାର ହାତ ନାହିଁ। ସେ କୋଣକୁ ପଡ଼ିଛି ଖଣ୍ଡିଏ କାଠ ବେଞ୍ଚ, ଏ ପାଖରେ ଥାକ ହୋଇଥିବା କାଠର ଖଣ୍ଡିଏ ଆଲମିରା, ସେଇ ଥାକ ଉପରେ ସିଲଭର ଥାଳିଆ, ଆଉ ବାଉଁଶ ପାଛିଆରେ ସକାଳୁ ହୋଇଥିବା ବାସି ବରା, ଗୁଲଗୁଲା, ପକୁଡ଼ି ଓ ବୁନ୍ଦିଆ ମିଠେଇ ସଜା ହୋଇ ରହିଛି। ତା ତଳକୁ ଗୋଟାଏ ଖୋଲା ମୁହାଁ ଡେକ୍ଚି ଉପରେ ଚିନି ସିରା ଭିତରେ ଭାସୁଛି 4-6 ରସଗୋଲା, ସିଲଭର ଚଟୁ ଉପରେ ଚିନି ସିରା ଲାଗି ଶୁଖିଯାଇଥିବା ଜାଗାଟିରେ ଦଳ ଦଳ ମାଛି ଭଣ ଭଣ ହେଉଛନ୍ତି। ଖଣ୍ଡିଏ ଛିଣ୍ଡା ସପ ଉପରେ ନାଲି କରିଆ ଖଣ୍ଡେ ପିନ୍ଧି ହରିଗୁଡ଼ିଆ ଗୋଟେ କୋଣରେ ଗଡ଼ପଡ଼ ହେଉଛି। ବାସନଧୁଆ ଟୋକାଟା ବେଞ୍ଚ ଉପରେ ଲମ୍ବ ହୋଇ ପଡ଼ିଯାଇଛି। ନଟବାବୁ ଧୀର ଗଳାରେ ଡାକିଲେ, ହରି ଅଛୁ କିରେ? ପରିଚିତ ଗଳାର ସ୍ୱର ଶୁଣି ହରିଗୁଡ଼ିଆ ମୁଣ୍ଡ ଟେକି ଚାହିଁଲା, ଆଉ ତାପରେ ଧଡ଼ପଡ଼ ହୋଇ ଉଠି ବସି ମୁଣ୍ଡ ଉପରେ ହାତ ଦୁଇଟା ଲଗେଇ କହିଲା, ଆରେ ନଟ ଭାଇ, ଯେ ଏ ଉଦୁଦିଆ ଖରାବେଳଟାରେ କେଉଁଠୁ ଆଇଲ ମ? ଏ 10 ବସ୍ରେ? ହରିଗୁଡ଼ିଆର ପାଟି ଶୁଣି ବାସନ ମଜା ଟୋକାଟା କେତେବେଳେ ଛିଡ଼ା ହୋଇଗଲାଣି। ଭିତରକୁ ପଶି ଆସି ନଡ଼ବଡ଼ ଚେୟାରଟା ଉପରେ ବସି ପଡ଼ୁ କହିଲେ, ହରେ ଟୋକା, ମୁଁ ଯାଇ ପାଣି ଦେଲୁ, ଶୋଷରେ ତଣ୍ଟି ଅଠା ଅଠା ହୋଇଗଲାଣି। ହଁ ପରା, ଆଉ କହନା, ସକାଳୁ ବସ୍ଟା ଫେଲ୍ ହେଲି, ବାଧ୍ୟ ହୋଇ ପଛ ବସ୍ରେ ଆସିଲି। କାହିଁକି ସଞ୍ଜ ବସ୍ରେ ଆଇଲନି? ଆଉ କ'ଣ ତର ଅଛି କିରେ? କାଲି ସଞ୍ଜ ବେଳକୁ ତାର ପାଇଲି, ବୋଉର ଦେହ ଖରାପ, ରାତିରେ ତ ଆସିବା ପାଇଁ କିଛି ନାହିଁ, ତେଣୁ ବାଧ୍ୟ ହୋଇ ସକାଳୁ ଆସିଲି। କ'ଣ ହୋଇଛି? କିଛି ଜଣା ନାହିଁ, ଖାଲି ତାର, ଶୀଘ୍ର ଆସ, ଏଇନେ ପୁଣି ଗାଁକୁ ଯିବ, ଏଡ଼େ ଖରାଟାରେ ନ ଯାଇ ଚାରା ନାହିଁ, ଫେର ଯଦି ଏ ଭିତରେ କ'ଣ ନାହିଁ କ'ଣ ହୋଇଯାଏ ଶେଷବେଳକୁ, ଆଉ ଛି ଛି ଛି, ଏ କାଳ କଥା ଆଉ ତୁଣ୍ଡରେ ଧର ନାହିଁ। ତୁ ତ ଜାଣୁ ହରି, ମନଟା କାଲି ସଞ୍ଜଠୁ ଏମିତି ପାପ ଛୁଞ୍ଚି, ରାତି ସାରା କାଲି ମୁଁ ଶୋଇପାରୁନି। ହଉ ଏଥର ଉଠେ। ଗାମୁଛାଟାକୁ ପାଣିରେ ଭିଜେଇ ମୁଣ୍ଡ ଉପରେ ଥୋଇ ଛତା ଧରି ବାହାରି ପଡ଼ିଲେ ନଟବର ବାବୁ। ସଡ଼କ ତଳକୁ ଲମ୍ବିଛି ଅଙ୍କା ଭଙ୍କା ପାଦଚଲା ରାସ୍ତା, ବର୍ଷା ଦିନରେ ହିଡ଼ ଉପରେ ରାସ୍ତା ବଦଳରେ ଏଥର ବିଲ ମଝିରେ ରାସ୍ତା ହୋଇଛି। ଚାରିଆଡ଼ର ଆବଡ଼ା ଖାବଡ଼ା ଧାନ ଗଛର ଥୁଣ୍ଟା ବୁଦା ମଝିରେ ସେଇ ଟିକକ ବେଶ ଚିକଣ ଆଉ ପରିଷ୍କାର, ମଣିଷ ଚାଲି ଚାଲି ଧୂଳି ହୋଇଗଲାଣି ଠାଏ ଠାଏ। ଖରା ତେଜରେ ଚାରିଆଡ଼ ଦାଉ ଦାଉ ଜଳୁଛି, ଦୂରକୁ ଚାହିଁ ହେଉନି, ଆଖିପତା ବୁଜି ଆସୁଛି ଖରା ତେଜରେ, ନିଆଁ ବର୍ଷୁଛି ଯେମିତି, ପବନଟା ଚୁଲିମୁଣ୍ଡର ପବନ ପରି ତାତିଛି, ଦେହ ହାତ ପୋଡ଼ିଯାଉଛି ଗରମରେ। ଏସବୁକୁ ଭୃକ୍ଷେପ ନ କରି ନଟବର ବାବୁ ଛତା ମୁଣ୍ଡେଇ ଓଦା ଗାମୁଛା ଥୋଇ ଚାଲିବାକୁ ଆରମ୍ଭ କଲେ ଏକଲୟରେ। ପହଞ୍ଚୁ ପହଞ୍ଚୁ ଯଦି ବେଶୀ ଡେରି ହୋଇଯାଏ, ସେମିତି କିଛି ବେଶୀ ହୋଇନଥିଲେ, ବୋଉ କେବେ ଟେଲିଗ୍ରାମ କରିନଥାନ୍ତା, ସେଇ ଯେ 5 ଦିନରୁ ବାପା ମଲାଠାରୁ ସେ ବୋଉର ଏମିତି ଦେହ ଖରାପ କେବେ ଦେଖିନାହାନ୍ତି, ଦେଖିଥିଲେ ମଧ୍ୟ ବୁଝିପାରୁନାହାନ୍ତି, ଆଉ ହୋଇଥିଲେ ବି ବୋଉ ତାଙ୍କଠାରୁ ଲୁଚେଇ ରଖିଛି। କେତେ କଷ୍ଟରେ ମଣିଷ କରିଛି ସେ, ସବୁ ଦୁଃଖ ଅଭାବ ଦୈନ୍ୟ ସତ୍ତ୍ୱେ ସେ ତାଙ୍କରି ମୁହଁକୁ ଚାହିଁ ସିଧାସଳଖ ହୋଇ ତାଙ୍କୁ ପାଠ ପଢ଼େଇଛି, ମଣିଷ କରିଛି, ବାହା କରେଇଛି, ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ କେବଳ ତାଙ୍କରି ପାଇଁ ସେ ନିଜ ଜୀବନକୁ ଏକାବେଳକୁ ଉତ୍ସର୍ଗ କରିଦେଇଛି, କେବେ ହେଲେ ତାଙ୍କୁ କିଛି ମାଗି ନାହିଁ, କେବଳ ଦେଇଯାଇଛି। ସାମାନ୍ୟ ଚାକିରି, ସେଥିରେ 4-5 ପିଲା, ଦରମା ଯାହା ଆଣନ୍ତି ସେତିକିରେ ସଂସାର ଚଳିବା କଷ୍ଟ, ସେଥିପାଇଁ ତାଙ୍କୁ ପାଖରେ ରଖିବାକୁ ଯେତେ କହିଲେ ବି ସେ କେବେ ଭୁବନେଶ୍ୱର ନ ରହି ଗାଁକୁ ପଳେଇ ଆସିଛି। ଭାଗ ଚାଷ ଜମିରୁ ଧାନ ଆଦାୟ କରି ଚାଉଳ କରି ତାଙ୍କ ପାଖକୁ ପଠେଇଛି। ପିଲାମାନେ ସୁଖରେ ରହିବେ ବୋଲି ଆଜି ମୁଗ 2, କାଲି ବିରି, ପରଦିନ ବଡ଼ି, ନଡ଼ିଆ, ଚିନାବାଦାମ ସବୁ ଗୋଟି ଗୋଟି କରି ସଜେଇ ସାଜେଇ ନିଜେ ଯାଇ ଦେଇ ଆସିଛି। ଆଉ ସେ ତା ପାଇଁ ସେ କ'ଣ କରିଛନ୍ତି? କିଛି ନାହିଁ, କେବଳ ନିଜ ସ୍ତ୍ରୀ ପିଲା ଝିଲାଙ୍କ ପାଇଁ ସବୁକିଛି କରିଛନ୍ତି। ଆଶ୍ଚର୍ଯ୍ୟ, ମଣିଷ ଜାତିଟା ଏମିତି ଅକୃତଜ୍ଞ, ପଛକୁ ଫେରି ଚାହେଁ ନା, ଖାଲି ଆଗକୁ ଦେଖେ। ଖାଲି ମଣିଷ କାହିଁକି, ସବୁ ପଶୁ ପକ୍ଷୀ ଗଛଲତା ପ୍ରାଣୀ ଜଗତର ନିୟମ, ଏଇଟା ପ୍ରାକୃତିକ ନିୟମ। ସୃଷ୍ଟିର ଲୀଳା ଅକ୍ଷୁର୍ଣ୍ଣ ରଖିବାକୁ ଗଛ ଯଦି ତାର ପୁରୁଣା ପତ୍ର ଗୁଡ଼ାକୁ ସବୁବେଳେ ନିଜର ଭାବେ ରଖିବାକୁ ଚାହେଁ, ତେବେ ସେ କିପରି ସୃଷ୍ଟି କରିବେ ନୂଆ ପତ୍ର, ନୂଆ ଫୁଲ ଆଉ ନୂଆ ଫଳ? ଅକୃତଜ୍ଞ ହେବା ବୋଧହୁଏ ସେଥିପାଇଁ ଏଡ଼େ ସ୍ୱାଭାବିକ। ପିଲାମାନଙ୍କ ପାଇଁ ସେ ବା କ'ଣ ନ କରୁଛନ୍ତି ଏବେ? ନିଜେ ଭଲ କରି ଗଣ୍ଡେ ନ ଖାଇ ନ ପିନ୍ଧି ପିଲାମାନେ କେମିତି ଭଲ ଖାଇବେ, ଭଲ ପିନ୍ଧିବେ, ଭଲ ପାଠ ପଢ଼ିବେ, ସେଥିପାଇଁ ଅନବରତ ଖଟି ଚାଲିଛନ୍ତି। ସକାଳଠାରୁ ରାତି ପର୍ଯ୍ୟନ୍ତ କେବଳ ସେଇ ଚିନ୍ତା। ନିଜେ ଯେମିତି କଷ୍ଟ ସହି ପାଠ ପଢ଼ିଥିଲେ, ସବୁ ଅସୁବିଧା ସହ୍ୟ କରିଥିଲେ, ସବୁବେଳେ ମନରେ ଭାବନା ହୋଇଛି ମୋ ପିଲା ଯେମିତି ସେମିତି କଷ୍ଟ ନ ପାଆନ୍ତି, ସେତିକି ଅସୁବିଧା ନ ଭୋଗନ୍ତି, ତାଙ୍କ ମନରେ ଗରିବ ବୋଲି ଯେମିତି ହୀନମନ୍ୟତା ନ ରହୁ, ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଆସିଛନ୍ତି। କିନ୍ତୁ ଫଳ କ'ଣ ହୋଇଛି? ବୋଉର ସ୍ୱାର୍ଥ ତ୍ୟାଗ ଓ ଆତ୍ମୋତ୍ସର୍ଗ ସାଙ୍ଗେ ସାଙ୍ଗେ ନିଜର ବି ଥିଲା ପ୍ରଗାଢ଼ ଚେଷ୍ଟା। ସେତେବେଳେ ଶିଶୁ ମନ ନେଇ ବୋଉକୁ ସୁଖରେ ରଖିବାର ଦୃଢ଼ ପ୍ରତିଜ୍ଞା ସେ କରିଥିଲେ। ସେଇଥିପାଇଁ ସେ ଯାହା ହେଉ, ପଡ଼ ନ ହେଉ ପଛେ ସାଧାରଣ ଭାବେ ବଞ୍ଚିବାର ପାଥର ସଂଗ୍ରହ କରିପାରିଛନ୍ତି ତ। କିନ୍ତୁ ତାଙ୍କର ଏତେ ଆତ୍ମୋତ୍ସର୍ଗ ସତ୍ତ୍ୱେ ତାଙ୍କ ପିଲାମାନଙ୍କ ଭିତରେ ସେ ଆକାଂକ୍ଷା କାହିଁ, ସେ ଚେଷ୍ଟା କାହିଁ, ମଣିଷ ହେବାର ସେ ଇଚ୍ଛା କାହିଁ? କ'ଣ ପାଇଁ ଏମିତି ହେଲା? କେଉଁଠି ଭୁଲ ରହିଲା? ବଡ଼ ପୁଅଟା ବିଏ ପଢ଼ୁ ପଢ଼ୁ ହିପି ହୋଇଗଲା, ଖାଲି ଟଙ୍ଗ ଟଙ୍ଗ ବାହାରେ ବୁଲା, ପାଠ ସାଠ ନାହିଁ, ଘରକୁ ଖାଇବା ଶୋଇବା ଛଡ଼ା ଅନ୍ୟ କିଛି ପାଇଁ ଆସେନା, କେତେ ବୁଝାମଣା ଗାଳି ମନ୍ଦ ସବୁ ବୃଥା ହେଲା। ବାପା ମା' ପାଇଁ ନ ହେଉ, ନିଜର ଛୋଟ ଭାଇ ଭଉଣୀମାନଙ୍କ ପ୍ରତି ତ ସାମାନ୍ୟତଃ କର୍ତ୍ତବ୍ୟ ବୋଧ ରହିବା ଉଚିତ। କ'ଣ କରାଯାଏ, ଯୁଗ ତ ସେମିତି ହୋଇଛି, ସମସ୍ତେ କେମିତି ଏକଘରିକିଆ ବ୍ୟକ୍ତିନିଷ୍ଠ ସ୍ୱାର୍ଥପର ହୋଇଯାଉଛନ୍ତି। ନିଜ ଛଡ଼ା ଯେମିତି ପୃଥିବୀରେ ଆଉ କାହାରି ପ୍ରତି କିଛି ତାଙ୍କର କରିବାର ନାହିଁ, କିନ୍ତୁ ପୃଥିବୀର ସମସ୍ତେ ତାଙ୍କ କାମ କରିବା ଆଗ ଦରକାର। ସେଇଥିପାଇଁ ଦୁନିଆର ଅଶାନ୍ତି ଘରେ। ଝିଅ ଦୁଇଟା ବି ସେମିତି ହେଲେଣି, କଲେଜରେ ପାଠ ପଢ଼ିବା ମାନେ ଯେମିତି କେବଳ ଫ୍ୟାସନ ହୋଇ ବାହାରେ ବୁଲିବା ଏକମାତ୍ର ଉଦ୍ଦେଶ୍ୟ। ଭଲ ଶାଢ଼ୀ ଦରକାର, ନାନା ପ୍ରକାର ଡ୍ରେସ୍ ଦରକାର, ଘର କାମରେ ଟିକିଏ ମନ ନାହିଁ, ବୋଉକୁ ଟିକେ ସାହାଯ୍ୟ କରିବା, କିଛି କାମଦାମ କରିବା କିଛିରେ ମନ ନାହିଁ। ସାନଟା ନାଁର ତ ପରୋକ୍ଷ ଭାବରେ କେତେ କଥା ଶୁଣାଗଲାଣି, ତା ବୋଉ ତାକୁ ସେଇଥିପାଇଁ କେତେ ଗାଳିମନ୍ଦ କଲାଣି, ଦିନେ ତ ଝାଡ଼ୁ ନେଇ ବାଡ଼େଇ ପକେଇଲା, କ'ଣ ହେବ, ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ କାଠ। ସବୁଆଡ଼ୁ ଅଶାନ୍ତି, ଜୀବନରେ ଟିକିଏ ବି ଶାନ୍ତି ନାହିଁ। ଯାହା ପାଇଁ ସବୁ ସୁଖ ସୁବିଧାକୁ ବଳି ଦେଇଛନ୍ତି, ସେମାନେ ଯଦି ଶେଷକୁ ଏମିତି ଅମଣିଷ ହୋଇଯାଆନ୍ତି, ତେବେ ସେ ଆତ୍ମୋତ୍ସର୍ଗର ମୂଲ୍ୟ କ'ଣ? କି ସୁଖ ଆଉ ରହିଲା ଜୀବନରେ? ଝାଳରେ ପଞ୍ଜାବୀଟା ପୁରାପୁରି ଓଦା ହୋଇଗଲାଣି, ଶୋଷରେ ତଣ୍ଟି ଅଠା ଅଠା ହୋଇଯାଉଛି, ଓଦା ଗାମୁଛାଟି ଶୁଖି କାଠ ହୋଇଗଲାଣି, ଆଖି ପଡ଼ୁଛି ଖରା ତେଜରେ, ଜୋତାଗୁଡ଼ାକ ମଧ୍ୟ ଏତେ ଗରମ ହୋଇଗଲାଣି ଯେ ତଳିପାଠୁ ଆରମ୍ଭ କରି ଗୋଟା ପାଦଟା ସିଝି ଯାଉଛି, କାଢ଼ି ଫୋପାଡ଼ି ଦେବାକୁ ଇଚ୍ଛା ହେଉଛି, ସାରା ଦେହଟା ଗରମ ହୋଇଗଲାଣି, ସତେ ଯେମିତି କିଏ ତତଲା ଲୁହା କରେଇରେ ପକେଇ ଦେଇଛି। ହଁ, ସଂସାରଟା ଆଉ କ'ଣ, ତତଲା ଲୁହା କରେଇ ତ, ଜୀବନ ସାରା ଖାଲି ଏମିତି ଭାଜି ହେବା କଥା, ସୁଖ କାହିଁ, ଶାନ୍ତି କାହିଁ? ଆଗରେ ଦେଖାଯାଉଛି ହରିଚନ୍ଦନପୁର ଗାଁ, ବ୍ରାହ୍ମଣ ଶାସନ, ଗାଁ ମୁଣ୍ଡ ପୋଖରୀ ହୁଡ଼ାରେ 20-25ଟା ତାଳ ଗଛ ବାବନାଭୂତ ପରି ହାଁ କରି ଛିଡ଼ା ହୋଇଛନ୍ତି। ହଲ୍ ନାହିଁ କି ଚଲ୍ ନାହିଁ, ପୋଖରୀ ଶୁଖିଯାଇଛି, କାଦୁଅଗୁଡ଼ା ଶୁଖିଯାଇଛି, ଛଅକୋଣିଆ ହୋଇ ଫାଟି ଗୋଟାଏ ଗୋଟାଏ ଚାଦରର ପ୍ୟାଟର୍ନ ପରି ମନେ ହେଉଛନ୍ତି। ଫାଟ ଧାଡ଼ରେ ଧଳା ଧଳା ଶୁଖିଲା ଗେଣ୍ଡା ଖୋଳପା, ପୋଖରୀର ଗୋଟିଏ କଣକୁ ବେଲବଣ, ବେଲବଣ ମଝିରେ ଅରାଏ ସଫା ଜାଗାରେ ବହୁ ଜୀର୍ଣ୍ଣ ପୁରାତନ ଶିବ ମନ୍ଦିରଟିଏ, ମନ୍ଦିରଟା ଭାଙ୍ଗିରୁଜି ଗଲାଣି, ଅଧାକାନ୍ତ ଭିତରେ ଶିବଲିଙ୍ଗ ଖରା ବର୍ଷା ଖାଇ ପୂଜା ପାଆନ୍ତି, ବେଲକଣ୍ଟାରେ ଚାରିଆଡ଼େ ଭର୍ତ୍ତି, ବେଲଗଛ ଗୁଡ଼ାକ ଟିକିଏ ଟିକିଏ କଅଁଳିଛନ୍ତି, ବାକି ବଡ଼ ବଡ଼ ଡାଳ ସବୁ କଙ୍କାଳର ହାଡ଼ ପରି ସମ୍ପୂର୍ଣ୍ଣ ଧଳା ଧଳା ଦେଖାଯାଉଛନ୍ତି। ଆଉ ଉପାୟ ନାହିଁ, ନଟବର ବାବୁ ସେଇ ବେଲବଣ ଭିତରେ କଣ୍ଟା ଆଡ଼େଇ ପଶିଲେ, ଟିକିଏ ବିଶ୍ରାମ ଦରକାର, ଟିକିଏ ଭଲ କରି ଛାଇ ନାହିଁ, ତଥାପି ଗଛ ଗଣ୍ଡି ତଳକୁ ଆଉଜି ବସିଲେ, ସେ ମୁଣ୍ଡରେ ଗାମୁଛା କାଢ଼ି ଦେହମୁଣ୍ଡ ପୋଛି କିଛି ସମୟ ବସି ରହିଲେ, ନା ଆଉ ବସି ଲାଭ ନାହିଁ, ଶୋଷରେ ତଣ୍ଟି ଅଠା ଅଠା ହେଲାଣି, ଶାସନ ଭିତରେ ପଶି ମୁଣ୍ଡିଏ ପାଣି ନ ପିଇଲେ ଆଉ ଜୀବନ ରହିବ ନାହିଁ। ସେ ଧୀରେ ଧୀରେ ଉଠି ଗାଁ ଭିତରେ ପଶିଲେ, ଗାଁ ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀଙ୍କର ବାଉଁଶ ବାଡ଼ି, ଗଛରେ ଗୋଟିଏ ହେଲେ ପତ୍ର ନାହିଁ, ଠୁଙ୍ଗା ଠୁଙ୍ଗା ଲମ୍ବ ଲମ୍ବ ଗଛଗୁଡ଼ାକ ବିନା ପବନରେ ଦୋହଲୁଛନ୍ତି, କଣ୍ଟା କଣ୍ଟା ଭର୍ତ୍ତି ବାଉଁଶ କଣିଗୁଡ଼ାକ ରାସ୍ତା ଉପରକୁ ଅଧେ ମାଡ଼ି ଆସି କଙ୍କାଳର ଆଙ୍ଗୁଳି ପରି ଦେଖାଯାଉଛନ୍ତି। ସାମାନ୍ୟ ପବନରେ ଶୁଖିଲା ବାଉଁଶ ପତ୍ରଗୁଡ଼ାକ ସଁ ସଁ କରି ଉଡ଼ି ଆସୁଛନ୍ତି। ବାଉଁଶ ବାଡ଼ି ଶେଷକୁ ମନ୍ଦିର, ତା ଆଗରେ ମଧୁ ତିଆରିର ଘର, ମନ୍ଦିରର ପୂଜକ, ତା ପଛକୁ ପଛ ଘରକୁ ଘର ଲମ୍ବିଛି କେଉଁ କାଳର ପୁରୁଣା ମନ୍ଦିର, ଧଉଳା ହୋଇନାହିଁ ବୋଧହୁଏ 20-25 ବର୍ଷ ହେଲା, ବୈଶାଖର ଖରାରେ ମନ୍ଦିର ଉପରର ଶିଉଳିଗୁଡ଼ା ଫାଟି ଚକଡ଼ା ଚକଡ଼ା ହୋଇ ଅଧେ ଖସିବାକୁ ଲାଗିଛନ୍ତି। ମନ୍ଦିର ଚଉତାରା ଉପରେ ପଶାପାଲି ପଡ଼ିଛି। ଦଶ ବାର ଜଣ ଘେରି ବସିଛନ୍ତି ଚାରିଆଡ଼େ। ମଝିରେ ମଝିରେ ହୋ ହୋ ହୋଇ ଚିତ୍କାର ଉଠିଛି ଗୋଟିଏ ବଢ଼ିଆ ଦାନ ପାଇଁ। ଚଉତରା ଭିତର ପାଖ କଣକୁ ବଉଳ ଗଛ ଛାଇରେ ଚକା ମାଡ଼ି ବସି ମଧୁ ତିଆଡ଼ିଏ ଭାଗବତ ପଢ଼ୁ ପଢ଼ୁ ଇଆଡ଼େ କାନ ଡେରି ଦାନ କଥା ବୁଝିନେଇ ଗୋଟିଏ ମନ୍ତବ୍ୟ କରି ପୁଣି ଆଉଥରେ ପଢ଼ାରେ ମନ ଦେଉଛନ୍ତି। ନଟବର ବାବୁ କେତେବେଳୁ ଆସି ଚଉତରା ପାଖରେ ଛିଡ଼ା ହେଲେଣି, କାହାର ନଜର ନାହିଁ। ସେ ମଧୁ ତିଆଡ଼ିଙ୍କ ପାଖରେ ଯାଇ ମୁଣ୍ଡିଆ ମାରିଲେ। ତିଆଡ଼ି ନ ନା କଳିକି? ମଧୁ ତିଆଡ଼ି ବହିରୁ ମୁହଁ ଉଠାଇ ତାଙ୍କ ମୁହଁକୁ ଘଡ଼ି ଚାହିଁ କହିଲେ, ଆରେ ନଟକିରେ, ଏ ଧୁମ୍ ଖରାବେଳଟାରେ କୁଆଡ଼ିକି ବାହାରିଛୁ? ଆଉ କହନା ନନା, ବୋଉର ଦେହ ଖରାପ, ତାର ପାଇଁ ସାଙ୍ଗେ ସାଙ୍ଗେ ଆସୁଛି। ଏଇ ବସ୍ଷ୍ଟାଣ୍ଡରୁ ତ ଏଇନେ ଓହ୍ଲେଇକିରି ସିଧା ଆସୁଛି ଆଉ, ଖାଲି ମୁଣ୍ଡେ ପାଣି ପାଇଁ ଏଠିକୁ ପଶି ଆସିଲି। ଓହ କି ଶୋଷ! ମଧୁ ତିଆଡ଼ି ପାଖରେ ଲୁଙ୍ଗୁର ପୁଙ୍ଗୁର ହେଉଥିବା ଗୋଟାଏ ଅଧା ଲଙ୍ଗଳା ଟୋକାକୁ ଡାକି କହିଲେ, ହାଇରେ ପରି, ଗଲୁ ଲୋଟାଏ ପାଣି ଆଣିଲୁ? ମନ୍ଦିର ବନ୍ଦ ଅଛି, ଖୋଲା ହେବ ଯାଏ ସନ୍ଧ୍ୟାବେଳକୁ, ଠାକୁର ଗମ୍ଭୀରାରେ। ପାଣି ପିଇ ସାରି ନଟବର ପାହାଚ ଉପରେ ଠାକୁରଙ୍କୁ ମୁଣ୍ଡିଆଟାଏ ମାରି ଗୁହାରି ଜଣେଇ ପୁଣି ବାହାରି ପଡ଼ିଲେ। ଛାଇ ତଳୁ ଖରାକୁ ବାହାରି ଆସିଲା ପରେ ଖରାଟା ଯେମିତି ବେଶୀ କଷ୍ଟ ହେଉଛି, ଜାଲଜାଲୁଆ ଦିଶୁଛି ଚାରିଆଡ଼। ଠାକୁରଙ୍କୁ ପ୍ରାର୍ଥନା କରି ଆସିଛନ୍ତି, ପୁଅକୁ ଭଲ କରିଦେଉ ଠାକୁରେ, ନହେଲେ ଅନ୍ତତଃ ମୁଁ ଯିବା ପର୍ଯ୍ୟନ୍ତ ସେ ଯେମିତି ବଞ୍ଚିଥାଉ। କିନ୍ତୁ ସେ ପ୍ରାର୍ଥନାରେ ଯେମିତି ଆଉ ବିଶ୍ୱାସ ନାହିଁ, ସେ ଡାକିବାରେ ପ୍ରଗାଢ଼ ଆକୁଳତା ବି ନାହିଁ, କେମିତି ଗୋଟେ ଲୋକାଦେଖାଣିଆ ଅଭ୍ୟାସ, ଗତାନୁଗତିକ ପରମ୍ପରାର ପୁନରାବୃତ୍ତି, କାହିଁକି ଏମିତି ହେଉଛି? କାହିଁକି ସେ ପ୍ରାଣଭରି ଆକୁଳରେ ଡାକିପାରୁନାହାନ୍ତି? ନଟବର ନିଜେ ଗୋଟେ ଅସ୍ୱସ୍ତିରେ ଛଟପଟ କରି ଉଠିଲେ। ଏଇ ପ୍ରଚଣ୍ଡ ଖରାରେ ବି ଦେହଟା ତାଙ୍କର ଶୀତେଇ ଉଠିଲା। ଏଇ ଅତ୍ୟଧିକ ଗରମରେ ସବୁ କୂଅ ପୋଖରୀ ନଦୀ ଶୁଖିଗଲା ପରି ତାଙ୍କ ଅନ୍ତରର ସେ ବିଶୁଦ୍ଧ ଭଲ ପାଇବାର ଉତ୍ସ କ'ଣ ଶୁଖିଯାଇଛି? ମଧୁ ତିଆଡ଼ି କହିଲା ପରି ଏ ପାପ ଅନ୍ୟାୟ ଅନାଚାର ଭିତରେ ଠାକୁର ଆଉ କ'ଣ ମନ୍ଦିର ଭିତରେ ବି ନାହାନ୍ତି? ସେଇଥିପାଇଁ କ'ଣ ତାଙ୍କର ମନେ ହେଲା ଶୁଖିଲା ଥୁଣ୍ଟା ବାଉଁଶ ଓ ବେଲଗଛ ପରି ମନ୍ଦିରଟା ବି ସେମିତି ଭଙ୍ଗାରୁଜା ବେଢ଼ଙ୍ଗିଆ ହୋଇଯାଇଛି ଖରା ଉତ୍ତାପରେ? କିନ୍ତୁ ତାର ଚେର ଲମ୍ବିଛି କାହିଁ କେଉଁ ପାତାଳକୁ, ସେଉଠୁ ରସ ଶୋଷି ଶୋଷି ସେ ଖାଲି ବଞ୍ଚି ରହିଛି। ପୁଣି ଯେତେବେଳେ ବର୍ଷା ହେବ, ପାଣିରେ ଶୁଖିଲା ମୋଟାଳ ମାଟି କାଦୁଅ ପଚପଚ ହୋଇଯିବ, ସେତିକିବେଳେ ପୁଣି ପତ୍ର କଅଁଳିବ, ଫୁଲ ଫୁଟିବ, ତାର ଶୁଖିଲା ଡାଳ ପୁଣି ପୁରି ଉଠିବ ସବୁଜ ପତ୍ରର ମାଂସଳ ପରିପୂର୍ଣ୍ଣତାରେ, ହସ ଫୁଟିବ ଫୁଲର ପାଖୁଡ଼ା ପାଖୁଡ଼ାରେ। କିନ୍ତୁ ବର୍ଷା କେବେ ଆସିବ? କେବେ ପୁଣି ବୈଶାଖର ଗୈରିକ ଆକାଶ ଶ୍ୟାମଳ ମେଘର ବାତ୍ସଲ୍ୟମୟୀ କରୁଣାରେ ପୁରି ଉଠିବ? କିଏ ଖୋଜି ବାହାର କରିବ ସେଇ ପାତାଳମୁଖୀ ଝରଣାର ଚିରନ୍ତନ ଉତ୍ସକୁ? ରାସ୍ତା ସରିଆସୁଛି, ନଡ଼ିଆ ବଣ ଭିତରେ ଚକମକ ମାରୁଛି ସୁରଜମଲ ମାରୁଆଡ଼ିର ଧଳା କୋଠାଟା, ମଦନପୁର। ସେଉଠୁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିବ। ମଦନପୁର ମୌଜା ଓ ତାଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ବରଗଛଟା ବି ଦେଖାଯାଉଛି। ଜୋର ଜୋରରେ ପାଦ ପକାଇଲେ ନଟବର, ବିରାଟ ଅସ୍ୱସ୍ଥ ଗଛଟି, ଦୁଇ ଚାରି ଜଣ ମଣିଷର କୁଣ୍ଢ ପାଇବ ନାହିଁ, ଏତେ ବଡ଼ ଗଣ୍ଡି, ଏତେ ବଡ଼ ଗଛଟା ଅଥଚ ଟିକିଏ ବୋଲି ଛାଇ ନାହିଁ, ଗୋଟାଏ ହେଲେ ବି ପତ୍ର ନାହିଁ, ଟିକିଏ ଟିକିଏ ପତ୍ର କଅଁଳୁଛି। ଗଛ ଚାରିପଟେ ଛୋଟ ଛୋଟ ଅସଂଖ୍ୟ ଅଶ୍ୱତ୍ଥ କୋଳି, କେତେ ବଡ଼ ଗଛ ଅଥଚ କେତେ ଛୋଟ ତାର ଫଳ। ନଟବର ମନେ ମନେ ହସିଲେ, ଗୋଟାଏ ବଡ଼ ଚେର ଉପରେ ଦଣ୍ଡେ ବସିଗଲେ ସେ। ଗଛ ଗଣ୍ଡି ଉପରେ ମୋଟା ନାଲି ସିନ୍ଦୁରର ଦାଗ, ତା ତଳକୁ ଲମ୍ବିଛି ନାଲି ପିମ୍ପୁଡ଼ିର ଧାର। ସୁରଜମଲ ମାରୁଆଡ଼ିର ବାପା ସବୁଦିନ ସକାଳେ ଏଇ ପିମ୍ପୁଡ଼ିମାନଙ୍କ ପାଇଁ ଗୁଡ଼ କି ଚିନି ଦେଇଯାଏ। ନଟବର ମନକୁ ମନ ହସିଲେ, ଏଇ ଅସ୍ୱସ୍ଥ ଗଛ ମୂଳେ ବସି ବୁଦ୍ଧଦେବ କୁଆଡ଼େ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ? ଏଇ ଗଛ ମୂଳେ ମହାବୀର ଜିନ ପରମ ଜ୍ଞାନ ପାଇଥିଲେ? ବୁଦ୍ଧଙ୍କର ଧର୍ମ କୁଆଡ଼େ ଗଲା? ଜୈନ ଧର୍ମ କୁଆଡ଼େ ଗଲା? ଖାଲି ଗଛଟା ହିଁ ପୂଜା ପାଉଛି। କି ଅଛି ଏଇ ଗଛରେ? ନା ଟିକିଏ ଛାଇ, ନା ତାର କାଠ କାମରେ ଆସୁଛି। ସମୟର ଖରା ଏମିତି ଶୋଷି ନିଏ ପ୍ରକାଶିତ ରସର ପୋଖରୀ ନଦୀକୁ, କିନ୍ତୁ ଶୋଷିପାରେ ନାହିଁ ସାତତାଳ ଭେଦି ଭିତରେ ଭିତରେ ପରିବ୍ୟାପ୍ତ ହୋଇ ରହିଥିବା ରସର ସମୁଦ୍ରକୁ। ପୁଣି ଜଣେ କିଏ ଭଗୀରଥ ଜନ୍ମ ହୋଇ ତାକୁ ପୁଣି ବାଟ କଢ଼ି ଆଣିବ ପୃଥିବୀ ଉପରକୁ, ଆଉ ଜଣେ କିଏ ଅର୍ଜୁନ ତୀକ୍ଷ୍ଣ ସ୍ୱରରେ ପୃଥିବୀର କଠିନ ଆବରଣ ଭେଦ କରି ପୁନରାୟ ଉପରକୁ ଉଠାଇ ଆଣିବ ସ୍ୱତଃ ନିଶାରିତ ଝରଣାର ସ୍ରୋତକୁ। କିନ୍ତୁ ତା ଆଗରୁ ଏହି ଶୁଷ୍କ ଟାଙ୍ଗର ଧୂସର ଭୂମି ଉପରେ ଶୀତଳ ଜଳ ପ୍ରକାଶ କ'ଣ କେଉଁଠି ନାହିଁ? ଏମିତି ଭାବୁଭାବୁ ନଟବର କେତେବେଳେ ବରଗଛ ପାଖରେ ପହଞ୍ଚି ଯାଇଛନ୍ତି ଜାଣନ୍ତି ନାହିଁ। ହଠାତ୍ ବରଗଛ ତଳର ଶୀତଳ ଛାଇରେ ତାଙ୍କର ଚେତା ପଶିଲା, ସାରା ଦେହରେ ଯେମିତି କ'ଣ ମଧୁର ଶୀତଳ ସ୍ପର୍ଶ ଦେଇଗଲା। ଆହ କି ଆରାମ! ସେ ଆଉ ଟିକିଏ ଘଞ୍ଚ ଛାଇ ତଳେ ଯାଇ ବସି ପଡ଼ିଲେ। ପ୍ରକାଣ୍ଡ ବରଗଛ, ତାଙ୍କ ପିଲାଦିନରୁ ସେ ତାକୁ ଏମିତି ଦେଖି ଆସିଛନ୍ତି, ଏଇ କେତେ ବର୍ଷ ଭିତରେ ଆହୁରି ବଢ଼େଇ ଦେଇଛି। ପାଖକୁ କେତେ ଗୁଡ଼ାଏ ଗୋରୁ ବସି ପାକୁଡ଼ି କରୁଛନ୍ତି, କିଏ କେତେଟା ଡାଳ କାଟି ପକାଇ ଦେଇଛି, ସେ ତାର ଚାରିପାଖରେ ଛେଳି ଗୁଡ଼ାଏ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି। ଦୁଇ ଚାରିଟା ପିଲା ଏଇ ଧୁମ୍ ଖରାବେଳଟାରେ ଓହଳରେ ଝୁଲି ଝୁଲି ଡାଳିମାଙ୍କୁଡ଼ି ଖେଳୁଛନ୍ତି। ତାଙ୍କ ପାଖକୁ ଟିକିଏ ଦୂରରେ କେତେଜଣ ତାଙ୍କରି ପରି ବାଟୋଇ ଚାରିକାତ ମେଲେଇ ନିଘୋର ନିଦରେ ଶୋଇଯାଇଛନ୍ତି। ସାରା ଗଛଟା ଭର୍ତ୍ତି ନାନା ପ୍ରକାର ଚଢ଼େଇ, ସେମାନଙ୍କର କିଚିରି ମିଚିରି ଶବ୍ଦରେ କାନ ଅତୁଡ଼ା ପଡ଼ିଯାଉଛି। କିନ୍ତୁ ସବୁ ସତ୍ତ୍ୱେ ବି ଗଛଟା ଯେମିତି ତାର ସହସ୍ର ବାହୁ ମେଲେଇ ତାର ସବୁ ସନ୍ତାନଙ୍କୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି ଏକ ମହାନ ସ୍ନେହମୟ ଜନନୀ ପରି। ମୁଣ୍ଡ ତଳେ ଗାମଛାଟାକୁ ଦେଇ ଗଡ଼ିପଡ଼ିଲେ ନଟବର, ଜୋତାଗୁଡ଼ା କାଢି ପକେଇ ଦୂରକୁ ଥୋଇଦେଲେ। ନିଆଁ ପରେ ତାତି ଥିଲା ସେଗୁଡ଼ାକ, କାଣିଆଙ୍ଗୁଳି କଣରେ ଗୋଟେ ଫୋଟକା ବାହାରିଲାଣି। ଜୋତା କାଢ଼ିଦେଲା ମାତ୍ରେ ପାଦ ଦୁଇଟା ଥଣ୍ଡା ହୋଇ ଆସିଲା। ଗୋଡ଼ ଲମ୍ବେଇ ଉପରକୁ ମୁହଁ କରି ସେ ଆଖି ବୁଝିବା ଆଗରୁ ଚାରିଆଡ଼କୁ ଅନାଇଦେଲେ। ଗୋଟାଏ ଜାଗାରେ ତାଙ୍କର ଆଖି ଅଟକି ଗଲା। କୋରଡ଼ ଭିତରେ ଉଠିଛି ଅସ୍ୱସ୍ଥ ଗଛ ଆଉ ବେଲ ଗଛ, ସେ ପରମ ତୃପ୍ତିରେ ଆଖି ବୁଝିଲେ। ସେ ମୁଦା ଆଖିପତା ଉପରେ ଭାସି ଉଠିଲା ଗୋଟେ ବିରାଟ ବରଗଛର ଛବି, ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଆଉ ଗୋଟାଏ ଛବି, ସେ ଛବି ତାଙ୍କ ବୋଉର। କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟିଏ ଛବି ଦେଖାଗଲା, ସେ ଛବିଟା ତାଙ୍କ ନିଜର।